अयं तथा चेत् भगवद् विनश्यति, अयं तथा चेत् भगवद् विनश्यति, जनादनेति वकार्यो सन्मुखम् विख्योदसन्तः करताडनैवजो, विख्योदसन्तः करताडनैवजो, अस्मान् किमत्र व्रसिता निविष्टान्, अयं तथा चेत् भगवद् विनश्यति, विच्छोदसन्तः कर्ताडनैवजो। ତାପରେ ବାଳକମାନେ କହିଲେ, ଏହି ପ୍ରାଣୀଟି କ'ଣ ଆମମାନଙ୍କୁ ଗ୍ରାସ କରିବାକୁ ଏଠାରେ ଏଠାକୁ ଆସିଛି? ତାହା ଯଦି ହୋଇଥା ତାହେଲେ ଏ କ୍ଷଣି ବକାସୁର ପରି ନିହତ ହେବ। ତାପରେ ସେମାନେ ବକାସୁରର ଶତ୍ରୁ ଶ୍ରୀକୃଷ୍ଣଙ୍କ ମୁଖ ଆଡ଼କୁ ଚାହିଁଲେ ଏବଂ ଉଚ୍ଚସ୍ୱରରେ ହସି ହସି ପରତାଳି ଦେଇ ସେମାନେ ସେହି ଅଜଗରର ମୁଖରେ ପ୍ରବେଶ କଲେ। ଭାବଟିଏ କହିଯାଉଛି ଯେ ଏହିପରି ଭାବରେ ସେହି ଭୟଙ୍କର ପଶୁଟି ବିଷୟରେ ଆଲୋଚନା କରି ସେମାନେ ଅସୁରଟିର ମୁଖରେ ପ୍ରବେଶ କରିବାକୁ ମନସ୍ଥ କଲେ। ଶ୍ରୀକୃଷ୍ଣଙ୍କ ଉପରେ ସେମାନଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା, କାରଣ ସେମାନେ ଦେଖିଥିଲେ କୃଷ୍ଣ କିପରି ବକାସୁର ମୁଖରୁ ସେମାନଙ୍କୁ ରକ୍ଷା କରିଥିଲେ। ବର୍ତ୍ତମାନ ଅଭାସୁର ନାମକ ଆଉ ଏକ ଅସୁର ଆସିଲା, ତେଣୁ ସେମାନେ ଯଦି ଅସୁରର ମୁଖରେ ପ୍ରବେଶ କରିକି ଖେଳିବାର ଆନନ୍ଦ ଏବଂ ବକାସୁର ଶତ୍ରୁ କୃଷ୍ଣଙ୍କ ପ୍ରତି ପରିତ୍ରାଣର ଆନନ୍ଦ ଉପଭୋଗ କରିବାକୁ ଚାହିଁବେ। ଆମର ଗତ 19 ଶ୍ଳୋକରେ ଭାବାର୍ଥ ଥିଲେ, ତେଣୁ 20 ଶ୍ଳୋକ ଆମେ ପାଠ କରିବା। 19 ଶ୍ଳୋକରେ କୁହାଯାଉଥିଲା ଯେ ବାଳକ ମାନେ କହିଲେ, ହେଲେ ବନ୍ଧୁଗଣ, ଏହା କ'ଣ ମୃଦ ନା ଏକ ଜୀବନ୍ତ ଅଜଗର ଆମକୁ ଗ୍ରାସ କରିବା ପାଇଁ ମୁଖ ବିସ୍ତାର କରି ରହିଛି, ଆମର ଏହି ସନ୍ଦେହ ଦୂର କର। ଏ ଯେଉଁ ସନ୍ଦେହ ହେଇଥିଲା, କିଏ କହୁଛନ୍ତି ସତରେ ଗୋଟେ ସାପ ଅଜଗର, କିଏ କହୁଛନ୍ତି ନା ନା ଏଇଟା ଖାଲି ଦେଖାଯାଉଛନ୍ତି, ଏ ପ୍ରକୃତରେ ଗୋଟେ ଦର୍ଶନୀୟ ସ୍ଥାନ। ତେଣୁ ଏଇଭଳି ଭାବରେ ତାଙ୍କ ଭିତରେ ଆଲୋଚନା ଚାଲିଛି। ତେଣୁ କୋଡ଼ିଏ ଶ୍ଳୋକରେ କୁହାଯାଉଛି, ଶ୍ରୀପଦ ଗୋସ୍ୱାମୀ କହୁଛନ୍ତି, ସତ୍ୟମ ମର୍କ ପରାରବ୍ଧ ମୁକ୍ତ ରାହନୁବତ୍ ଧନମ ଅଧରାହନୁବତ୍ ରୋଧ ତତ୍ର ପ୍ରତିଛାୟାରୁଣମ। ତାପରେ ସେମାନେ ସ୍ଥିର କଲେ, ହେ ବନ୍ଧୁଗଣ, ଠିକ୍ ହିଁ କହିଛ, ଏହା ନିଶ୍ଚୟ ଏକ ଜୀବନ୍ତ ପ୍ରାଣୀ ଅଟେ, ଯିଏ ଆମକୁ ଗ୍ରାସ କରିବା ପାଇଁ ଏଠାରେ ବସିଛି। ତା ଉପରଷ୍ଠ ସୂର୍ଯ୍ୟ କିରଣ ରଞ୍ଜିତ ମେଘ ପରି ଅଟେ, ଏବଂ ନିମ୍ନ ଉଷ୍ଠ ସେହି ମେଘର ରକ୍ତିମ ପ୍ରତିବିମ୍ବ ପରି ଅଟେ। ଏତେ ବିରାଟ ପଶୁ ଥିଲା। ତେଣୁ ଏକୋଇଶ ଶ୍ଳୋକ ଶ୍ରୀମଦ ଗୋସ୍ୱାମୀ କହୁଛନ୍ତି ଯେ, ପ୍ରତି ସ୍ପର୍ଧେ ସୂକ୍ଷ୍ମଭ୍ୟାମ ସଭ୍ୟା ସଭ୍ୟେ ନବୋଦରେ ତୁମ୍ଭ ଶୃଙ୍ଗାଳ ଅୟୋଗ୍ୟତା ତଦହ ମାନେ ଦଷ୍ଟ୍ରାଭିଷ୍ଟ ପ୍ରସ୍ୟଦ। ବାମ ଏବଂ ଦକ୍ଷିଣରେ ଯେଉଁ ଦୁଇଟି ପର୍ବତ ଗୁହା, ସେଗୁଡ଼ିକ ତା ମୁଖର ପ୍ରାନ୍ତଦ୍ୱୟ, ଏବଂ ଉଚ୍ଚ ପର୍ବତ ଶୃଙ୍ଗ ଗୁଡ଼ିକ ତାହାର ଦାନ୍ତ ଅଟେ। ବାଇଶ ଯେ ଆସ୍ତୃ ଦାୟା ମବା ମମାପୋୟଂ ରସନାଂ ପ୍ରତିଗ୍ରତି ଏଷାମନ୍ତଭ୍ରାନ୍ତ ମେତ ଅପ୍ୟନ୍ତରାହଣମ। ଅର୍ଥାତ୍ ଏହି ପଶୁର ଜୀବାର ଦୈର୍ଘ୍ୟ ଏବଂ ପ୍ରସ୍ତ ଏକ ବିସ୍ତୃତ ପଥ ପରି ଅଟେ, ଏହା ତାର ମୁଖ ଗହ୍ୱର ପର୍ବତ ଗୁହା ପରି ଅତିଶୟ ଅନ୍ଧକାରପୂର୍ଣ୍ଣ ଅଟେ। ସେହି ସମୟରେ କହୁଛନ୍ତି ଯେ ଦାବୋଷ୍ଣ କରଦାତୋୟଂ ଶ୍ୱାସ ଶ୍ୱାସ ଘାତ ତଦ୍ଧ ସତ୍ତ୍ୱ ଦୁର୍ଗନ୍ଧୋପି ଅନ୍ତରାମିଷ ବନ୍ଧବତ୍। ଅର୍ଥାତ୍ ଦାବାନଳ ପରି ଉଷ୍ମ ବାୟୁ ତାର ମୁଖରୁ ନିର୍ଗତ ନିଶ୍ୱାସ, ଏବଂ ସେ ଯେଉଁ ସମସ୍ତ ପ୍ରାଣୀକୁ ଆହାର କରୁଛି ସେମାନଙ୍କ ମୃଦ ଦେହ ଦଗ୍ଧ ହୋଇ ମାଂସ ଦୁର୍ଗନ୍ଧ ସେଥିରେ ବାହାର ହେଉଛି। ତେଣୁ ଇଏ କୋଡ଼ିଏରୁ ତେଇଶ ଏ ଚାରୋଟି ଶ୍ଳୋକରେ କୌଣସି ଭାବାର୍ଥ ନଥିଲେ, ଯେଉଁ ଆମେ ଚବିଶ ଶ୍ଳୋକ ପାଠ କରିବା। ଯଦି ଶ୍ଳୋକ ହେଉଛି ଅସ୍ମା ମନ୍ତ୍ର ପ୍ରସିଦ୍ଧ ନିଷ୍ଠା। ତେଣୁ ତାଙ୍କ ଭିତରେ ଯେଉଁ ଆଲୋଚନା ଚାଲିଛି ତାଙ୍କ ବାଳକମାନଙ୍କ ମଧ୍ୟରେ, ଇଏ ହେଉଛି କେଉଁ ବର୍ଷର ଲୀଳା, କୁମାର ବର୍ଷର ଲୀଳା, ପଞ୍ଚମ ବର୍ଷର ଲୀଳା। ଏ ଲୀଳାଟି ତାଙ୍କର ସାଙ୍ଗମାନେ ଷଷ୍ଠ ବର୍ଷରେ କହିବେ, ଭଗବାନଙ୍କ ଲୀଳାରେ କହିବେ, ଭଗବାନଙ୍କ ଲୀଳା ବୋଲି କହିବେ। ଏ ଲୀଳାଟି କାହିଁକି ହେଇଥିଲା ପରେ କିଛି ବର୍ଣ୍ଣନା କରାଯିବ। ତେଣୁ ସେଇ ପାଖାପାଖି ପାଞ୍ଚ ବର୍ଷ ବର୍ଷର ବାଳକମାନେ ସବୁ କୃଷ୍ଣଙ୍କ ସହିତ ଖେଳାଖେଳି କରୁଛନ୍ତି, କିନ୍ତୁ କୃଷ୍ଣଙ୍କର ବୟସ ପାଞ୍ଚ ବର୍ଷ ହେଇଛି। ତେଣୁ ତାଙ୍କ ଭିତରେ କେତେ ଜଣ କହୁଛନ୍ତି ଯେ ଅସ୍ମାନ କିମାତ୍ର ପ୍ରସିଦ୍ଧ ନିରିଷ୍କା, ଏ ଯେଉଁ କହୁଛନ୍ତି ସର୍ପ ହେଇଥାଇପାରେ କି କହୁଛନ୍ତି ନା ଏଇଟା ସର୍ପ ନୁହଁ, ଏଇଟା ଦେଖାଯାଉଛି ସେଇଭଳି ପ୍ରାକୃତିକ ବସ୍ତୁ ଏସବୁ ଗୋଟେ ରହିଛି, ଏଇଭଳି ପ୍ରକୃତିର ଶୋଭା ରହିଛି, ଏଇଭଳି ଆଲୋଚନା କରୁଛନ୍ତି। ତେଣୁ କେତେ ଜଣ କହୁଛନ୍ତି ଯେମାନେ ଟିକେ ଭୟ କରୁଛନ୍ତି, ସେମାନେ କହୁଛନ୍ତି ଆସ୍ମାନ କିମାତ୍ର ଗ୍ରସିତ ନିରିଷ୍କା, ମାମାନଙ୍କୁ ଇଏ କ'ଣ ଗ୍ରସିତ ଗ୍ରାସ କରିଦେବ କି ଖାଇଦେବ କି ଆମକୁ, ସେ ବିରାଟଗଡ଼ ତାର ପାଟି ରହିଛି, ମୁଖ ଭବନ ରହିଛି, ବିରାଟଗଡ଼ ମୁଖ ଭବନ ରହିଛି। କିନ୍ତୁ ଆଉ କେତେ ଜଣ କହୁଛନ୍ତି ଆୟମ କଥା ଯେ ଭଗବତ ନଥିବେ, ଯଦି ମନେକର ସେ ଖାଇଦେଲେ ମଧ୍ୟ ଆଉ କେତେ ଜଣ ଅଛନ୍ତି ତାଙ୍କର ଭୟ ନାହିଁ, ନିର୍ଭୟରେ କହୁଛନ୍ତି ଏଇ ତ ପକାରୀ ଅଛନ୍ତି ଭଗବତ ନଥିବେ, ଇଏ ଯେଉଁ ରହିଛନ୍ତି ଭଗବତ କୃଷ୍ଣ ଯେଉଁ ରହିଛନ୍ତି ପକାରୀ, ଯେମିତି ବହୁକୁ ବିନାଶ କଲେ, ବହୁକୁ ଦୟା କଲେ ବିନାଶ କଲେ, ସେହିଭଳି ଭାବରେ ଆମେ ମଧ୍ୟ ରକ୍ଷା ପାଇଯିବା, ଏ ଅସୁରକୁ ମଧ୍ୟ ମାରିବେ ମାରିବେ ଆମେ ରକ୍ଷା ପାଇଯିବା। ତେଣୁ ଏହା କହିକରି କ୍ଷଣାତ୍ ଅନେକି ବକାରୀ ଉସଙ୍ଗ, କିଛି ସମୟ ପାଇଁ ସେମାନେ କୃଷ୍ଣ ଆସନ୍ତି ପଛରେ ରହିଯାଇଛନ୍ତି, ଯଦି ପ୍ରଥମେ ସେ ଆଗେ ଥିଲେ କିନ୍ତୁ ତାପରେ ଏମାନେ ଯେତେବେଳେ ଆସିଯାଇଛନ୍ତି କୃଷ୍ଣ ଟିକେ ପଛୁଆ ହେଇଯାଇଛନ୍ତି, ତେଣୁ ସେ ଦେଖୁଛନ୍ତି கணாகரணே தி பகாரி உசங்கம். உசங்கம் பகவான்கள் ரூபா பகுத் சுந்தர் கமனிய ரூபம் கந்தார்ப பூர்த்தி கமனிய விசேஷ சோகம். பகவான்கள் ரூபா பகவான்கள் ரோஹிச்சி எம் பைத்திரு கிருஷ்ணாங்க சகித ரித்தே விஷ்ணு தத்துவ அச்சந்தி ராமாதி பத்திஸ் கடா நியமேன திஷ்டன் ராம நிருசிங்க பாமன் ஹர்தரி அநேக விஷ்ணு தத்துவ சு அச்சந்தி கிந்து கிருஷ்ணங்க சகித ଚାରୋଟି ତତ୍ତ୍ୱରେ ସେମାନେ ସମାନ ହେଇପାରିବେ ନାହିଁ। କୃଷ୍ଣଙ୍କର ଏଇ ଚାରୋଟି ବିଶେଷ ରହିଛି, ବିଶେଷତା ରହିଛି, ଚାରୋଟି ଅଧିକାର ରହିଛି। କ'ଣ କ'ଣ? ଗୋଟେ ହେଉଛି ଭଗବାନଙ୍କର ରୂପ ମାଧୁରୀ, ଭଗବାନଙ୍କ ରୂପ ସହିତ ଏହାର ରୂପ ସମାନ ହେଇପାରିବ ନାହିଁ। ତ୍ରିଭଙ୍ଗ ଲଳିତମ ଶ୍ୟାମ ତ୍ରିଭଙ୍ଗ ଲଳିତମ ଇଏତ ପ୍ରକାଶମ, ଭଗବାନଙ୍କର ଯେଉଁ ତ୍ରିଭଙ୍ଗ ଲଳିତ ଶ୍ୟାମ ରୂପ ଆର ଯେଉଁ ସୌନ୍ଦର୍ଯ୍ୟ, ଏ ସୌନ୍ଦର୍ଯ୍ୟ କୋଟି କାନ୍ଦର୍ଶକୁ ମାନେ ବଳିଯାଉଛି। ତେଣୁ ଭଗବାନଙ୍କ ସୌନ୍ଦର୍ଯ୍ୟ ସହିତ କାହାର ସୌନ୍ଦର୍ଯ୍ୟ, ଯେତେ ବିଷ୍ଣୁ ତତ୍ତ୍ୱ ଅଛନ୍ତି ରାମ ନୃସିଂହ ବାମନ ଇତ୍ୟାଦି ଯେତେ ବିଷ୍ଣୁ ତତ୍ତ୍ୱ ଅଛନ୍ତି କେହି ଭଗବାନଙ୍କ ରୂପ ସହିତ ସମାନ ହେଇପାରିବେ ନାହିଁ। ଭଗବାନଙ୍କର ଏ ରୂପ ସୌନ୍ଦର୍ଯ୍ୟ ସବୁଥିରେ ସମସ୍ତଙ୍କଠାରୁ ଅଧିକାର ରହିଛି। ଆଉ କ'ଣ ରହିଛି ଅଧିକାର ଭଗବାନଙ୍କର? ନା ଭଗବାନଙ୍କ ଲୀଳା ମାଧୁରୀ, ଯେତେ ଭଗବତ ତତ୍ତ୍ୱ ସବୁ ଆସୁଛନ୍ତି ତାଙ୍କ ଲୀଳା ଯେତିକି ରହିଛି, କୃଷ୍ଣଙ୍କର ଲୀଳା ଭଳି କାହାର ଲୀଳା ମଧ୍ୟ ସମାନ, ଭଗବାନଙ୍କ ଲୀଳା ସହିତ ଭଳି ସମାନ ହେଇପାରିବେ ନାହିଁ। ଭଗବାନଙ୍କ ଲୀଳା ମାଧୁରୀ, ରୂପ ମାଧୁରୀ, ଲୀଳା ମାଧୁରୀ ଏବଂ ବଂଶୀ ମାଧୁରୀ, ଯେତେ କୃଷ୍ଣ ତତ୍ତ୍ୱ ଅଛନ୍ତି କେହି ବଂଶୀ ଧାରଣ କରିନାହାନ୍ତି। ଭଗବାନ ବଂଶୀ କୃଷ୍ଣ ହିଁ ବଂଶୀ ଧାରଣ କରନ୍ତି। ତେଣୁ ଏ ବଂଶୀର ମାଧୁରୀ ବେଣୁ ଗୀତ ଭାଗବତରେ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ଗୋଟେ ଅଧ୍ୟାୟ ସୁଭଦ୍ର ଗୋସ୍ୱାମୀ ଏଭଳି ବେଣୁର ମହାତ୍ମ୍ୟ ବର୍ଣ୍ଣନା କରିଛନ୍ତି। ବେଣୁ ଗୀତ ଏତେ ବେଣୁର ମହାତ୍ମ୍ୟ ରହିଛି, ଗୋଟେ ଅଧ୍ୟାୟ ସମ୍ପୂର୍ଣ୍ଣ ଭାବରେ ସେ ବେଣୁର ପ୍ରଶଂସା କରିଛନ୍ତି, ଗୋପୀମାନଙ୍କୁ ପ୍ରଶଂସା କରୁଛନ୍ତି ଏକୋଇଶ ଅଧ୍ୟାୟରେ। ତେଣୁ ଆଉ ଗୋଟେ ହେଉଛି ଭଗବାନଙ୍କ ପ୍ରେମ ମାଧୁରୀ, ଭଗବାନଙ୍କ ପ୍ରେମ ମାଧୁରୀ ସହିତ ଅନ୍ୟ କୌଣସି ବିଷ୍ଣୁ ତତ୍ତ୍ୱଙ୍କର ପ୍ରେମ ମାଧୁରୀ ସମାନ ହୋଇପାରିବେ। ଦାସ ବନ୍ଦାସ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ ସୁଧାମ ଶ୍ରୀ ରାଧା ତେଣୁ ଭଗବାନଙ୍କର କ୍ଷଣା ଅନିନେ କି ବକାରି ଉଷନ ରୂପମ, ଭଗବାନଙ୍କ ରୂପ ମାଧୁରୀ ଏଭଳି ଜଣେ ଯଦି ଦର୍ଶନ କରିବ ସେ ରୂପକୁ ସେ ମୁଖ ମାନେ ତାଙ୍କର ନୟନକୁ ଫେରେଇ ନେଇପାରିବନି, ଚକ୍ଷୁକୁ ଫେରେଇ ନେଇପାରିବନି। ଭଗବାନଙ୍କ ରୂପ ଏଭଳି ଆକର୍ଷଣୀୟ, ସମସ୍ତେ ଚାହିଁବେ ଦେଖିବା ପାଇଁ, ଆହୁରିରୁ ଅଧିକରୁ ଅଧିକ ଦେଖିବା ପାଇଁ ଚାହିଁବେ। କିନ୍ତୁ ଯେହେତୁ ବର୍ତ୍ତମାନ ଏଇ ସେ ମୁଖ ଭିତରେ କ'ଣ ଅଛି, ତା ଭିତରେ କ'ଣ ଅଛି ସେ ଗହର ଭିତରେ, ସେଟା ସମସ୍ତଙ୍କର କୌତୁହଳ ରହିଛି। କ'ଣ ତା ଭିତରେ ଅଛି ସେ ପିଲାମାନଙ୍କର ସବୁ ବହୁ କୌତୁହଳ ରହିଛି, ସବୁ କଥା ବି ସେମାନେ ଜାଣିବା ପାଇଁ ଚାହିଁବେ କ'ଣ ଏଇଟା କ'ଣ ଏଇଟା। ଏ ଯେଉଁ ଜିଜ୍ଞାସା ମନୁଷ୍ୟ ଜନ୍ମ ଆମେ ପ୍ରାପ୍ତ ହେଇଛେ ମାନେ ଆମର ଗୋଟେ ଉନ୍ନତ ଚେତନା ଅଛି, ତେଣୁ ଏହି ଚେତନା ଦ୍ୱାରା ସମସ୍ତେ ଜିଜ୍ଞାସା କରୁଛନ୍ତି, ପଶୁ ପକ୍ଷୀ କୀଟପତଙ୍କୁ ଆରମ୍ଭ କରି ସମସ୍ତେ ଜିଜ୍ଞାସା କରୁଛନ୍ତି। କିନ୍ତୁ ମାନବ ଜିଜ୍ଞାସା ଉନ୍ନତ ଧରଣ, ଉନ୍ନତ ଗୋଟେ ସେ ତାର ଯେଉଁ ଚେତନା ଅଛି, ସେ ଚେତନା ହେଉଛି କେଉଁ ଚେତନା? ଅନ୍ୟ ଯେଉଁ ସବୁ ଜୀବ ଅଛନ୍ତି ପଶୁ ପକ୍ଷୀ ଇତ୍ୟାଦି 80 ଲକ୍ଷ ଜୀବ, ଏମାନଙ୍କର ଚେତନା ହେଉଛି ନିମ୍ନ ଚେତନା, ଯାହାକୁ କୁହାଯାଏ ଆବୃତ୍ତି ଚେତନା ଏବଂ ସଙ୍କୁଚିତ ଚେତନା, କଭର୍ଡ କନସିୟସନେସ୍, ସଙ୍କନ କନସିୟସନେସ୍। ତେଣୁ ଏହି ଚେତନାରେ ସେମାନେ ଯଦିଓ ଜିଜ୍ଞାସା କରିବେ କିନ୍ତୁ ଉନ୍ନତର ଜିଜ୍ଞାସା କରିପାରିବେ ନାହିଁ, ଉଚ୍ଚତର ଜିଜ୍ଞାସା କରିପାରିବେ ନାହିଁ, ବ୍ରହ୍ମ ଜିଜ୍ଞାସା ଇତ୍ୟାଦି ଏମାନେ କରିପାରିବେ ନାହିଁ, ତାଙ୍କ ଚେତନା ଏତେ ଉନ୍ନତ ନାହିଁ। କିନ୍ତୁ ମାନବ ଜନ୍ମ ଜଣେ ପ୍ରାପ୍ତ ହେଉଛି ମାନେ ତାର ଚେତନା ଉନ୍ନତ ମୁକୁଳ ଚେତନା ସହିତ ସେ ଆସିଛି, बड़ी कॉन्शियसनेस तेणु ये मुख्य चेतन से उन्नत जिज्ञासा कर उन्नत प्रश्न पचार पार कि जो मैंने मानव प्राप्त ही ए उन्नत जिज्ञासा करना से पशु स्तर रही तेनाली पिज्ञासा रही कौशल रही बहुत प्रकार से प्रश्न पचारती जिज्ञासा करती तेणु बर्तमान कृष्ण बाड़क मैंने चिंता करा भर कौन अच्छे देखा कौन अच्छे କେତେଜଣ ଭୟ ହେଉଛି କାରଣ ସେ ଆମେ ଖାଇଦେଉଛୁ ଆଉ କେତେଜଣ କହୁଛନ୍ତି ଆମ ଖାଇବାର ଅସୁବିଧା କ'ଣ ଅଛି ଆମେ ତ ବକା ବକା ଆମେ ଖାଇଦେଇଥିଲା ପୁଣି ଏ ବକାରୀ ଆମକୁ ଉଦ୍ଧାର କରିଥିଲେ ତେଣୁ ବର୍ତ୍ତମାନ ବକାରୀ ଅଛନ୍ତି କହିକି ତାକୁ ମୁଖକୁ ଦେଖୁଛନ୍ତି କ୍ଷଣ ଗୋଟେ କ୍ଷଣ ପାଇଁ ଦେଖୁଛନ୍ତି ଅନେଇନେତି ବକାରୀ ଉଷୁ ମୁଖ ବକାରୀ କୃଷ୍ଣଙ୍କର ସୁନ୍ଦର ମୁଖ ଉଷୁ ମୁଖ ମିଳି କୁହାଯାଉଛି ବହୁତ ସୁନ୍ଦର ଭଗବାନଙ୍କ ମୁଖ ଚନ୍ଦ୍ର ବି କୁହାଯାଉଛି ମୁଖକୁ ଚନ୍ଦ୍ର ସହିତ ତୁଳନା କରାଯାଇଛି ଯେମିତି ଆମର ଯେଉଁମାନେ ଭୌତିକ ଜଗତରେ ଚିନ୍ତା ଗର୍ଭୀଭୂତ ହେଉଛନ୍ତି ଖରାଦିନ ଆସିଲେ ବହୁତ ଖରା ଏମିତିକି ଲୋକ ମୃତ୍ୟୁବରଣ କରିଯାଉଛନ୍ତି ଗ୍ରୀଷ୍ମ ଗ୍ରୀଷ୍ମ ତାପ ଏତେ ରହୁଛି ଅଂଶୁଘାତ ହୋଇଯାଉଛି କିନ୍ତୁ ରାତିରେ ଯେତେବେଳେ ଚନ୍ଦ୍ରର ଶୀତଳ କିରଣ ଦେଖୁଛନ୍ତି ସେମାନେ କେତେ ଆନନ୍ଦ ସେମାନେ ଅନୁଭବ କରୁଛନ୍ତି ତପ୍ତ ଜୀବନ ତବ କଥାନ୍ତମ ତପ୍ତ ଜୀବନ ଭଗବାନଙ୍କର ରୂପ ତ ଛାଡ଼ନ୍ତୁ ଭଗବାନଙ୍କର କଥା ଯଦି ଶ୍ରବଣ କରିବେ ଇଏ ହେଉଛି ଅମୃତ ଭଳି ଲାଗିବ ତପ୍ତ ଜୀବନ ଜଣେ ଦଗ୍ଧିତ ହେଉଛି କତଳା ସୈକତେ ବାରି ବିନ୍ଦୁ ସମ୍ବଲ କୁହାଯାଇଛି କତଳା ଆମେ ଖରାଦିନେ ମରୁଭୂମିରେ ଯେଉଁମାନେ ଯାଉଥିବେ କେତେ ତାତି ରହିଛି କେତେ ଗରମ ରହିଛି ବହୁତ ଶୋଷ ହୋଇଛି ତେଣୁ ସାଧାରଣତଃ ମରୁଭୂମିରେ ଲୋକମାନେ ଜଳ ପ୍ରାପ୍ତ ହୋଇପାରନ୍ତି ନାହିଁ ମରୁଭୂମିରେ ରହିଛି ମରିଚିକା ମରିଚିକାଟା ଦେଖାଯାଏ ମରୁଭୂମିରେ ଲାଗିବ ଆଗରେ ଜଳ ଅଛି କିନ୍ତୁ ସେଠି ଯାଇ ପହଞ୍ଚିବା ଯେତେବେଳେ ସେଠି ଜଳ ନଥିବ ଆହୁରି ଆଗରେ ଲାଗିଥିବ ଏଇ ମରିଚିକା ରହିଛି ତେଣୁ ମରୁଭୂମିରେ ଜଣେ ରହିଛି ମାନେ କେତେ କଷ୍ଟପ୍ରାପ୍ତ ହେଉଛି କିନ୍ତୁ ସେହି ସମୟରେ ଯଦି ତାକୁ ଅମୃତ ପାନ କରିବାକୁ ଦିଆଯିବ ଯେତେ ଇଚ୍ଛା ଯଥେଷ୍ଟ ପରିମାଣରେ ପାନ କରିବାକୁ ଦିଆଯିବ ତାହେଲେ ସେ କେତେ ଆନନ୍ଦିତ ହେବ ସେହିପରି ଭାବରେ ଭଗବାନଙ୍କ ରୂପ ଯେଉଁ ରହିଛି ଏତେ ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର ମୁଖ ସୌନ୍ଦର୍ଯ୍ୟ ତେଣୁ ତାକୁ ଯେତେ ଦେଖୁଛି ଉଷମ ମୁଖ ବୋଲି କୁହାଯାଉଛି ବହୁତ କମନୀୟ ମୁଖ ବହୁତ ସୁନ୍ଦର ମୁଖ ଭଗବାନଙ୍କର ତେଣୁ ମୁଁ କିଛି ସମୟ ପାଇଁ ଦେଖିକି କ୍ଷଣା ଅନେଇନେତି ପ୍ରକାର ସମ୍ମୁଖମ ବିଚୋଦ ସନ୍ତ କରଦାଡ଼ ନେଇ ଦେବୁ ଉଦ ସନ୍ତ ବିକ୍ଷ ଦେଖିକିରି କୃଷ୍ଣଙ୍କ ମୁଖକୁ ଦେଖି ସବୁ ଭୟ ଚାଲିଯାଉଛି ଆଉ ଭୟ ରହୁନି ଯେଉଁମାନଙ୍କର କିଛି ଭୟ ଥିଲା ସେମାନଙ୍କର ଭୟ ରହୁନି ଉଦ ସନ୍ତ ବହୁତ ଜୋରରେ ଅଛନ୍ତି କାରଣ ଭଗବାନ ଅଛନ୍ତି ତାଙ୍କ ଭୟ କାହାକୁ ଡର କାହାକୁ ଭୟ କାହାକୁ ଠାକୁର ସାହାକୁ କୁହାଯାଏ ତେଣୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ନିର୍ଭୟ ଅଭୟତା ପ୍ରାପ୍ତ ହୋଇଥାନ୍ତି ସେମାନେ ଅଭୟମ ସତ୍ୟସଂଶୋଧି ଜ୍ଞାନ ଯୋଗ ବ୍ୟବସ୍ଥିତ ଷୋଡ଼ଶାଧ୍ୟାୟରେ ଭଗବାନ ଯେତେବେଳେ ଦୈବ ଅସୁର ବିଭାଗ ସମ୍ପର୍କ କୁହାଯାଉଛି ଦୈବ ଅସୁର ସମ୍ପର୍କ ବିଷୟରେ କରାଯାଉଛି ସେତେବେଳେ ପ୍ରଥମ ତିନୋଟି ଶ୍ଳୋକରେ ଭଗବାନ ଦୈବ ଗୁଣ ସବୁ କହିଛନ୍ତି ତେଣୁ ଦୈବୀ ଗୁଣ ହେଉଛି ଅଭୟମ ପ୍ରଥମେ କୁହନ୍ତି ଅଭୟମ ଅଭୟମ ସତ୍ୟ ସଂଶୋଧି ଜ୍ଞାନ ଯୋଗ ବ୍ୟବସ୍ଥିତ ଅଭୟମ ସତ୍ୟ ସଂଶୋଧି ଜ୍ଞାନ ଏ ତିନୋଟି ଜିନିଷ ଗୋଟିଏ ପରେ ଗୋଟିଏ ଆସୁଛି ଆପେ ଆପଣମାନେ ଯେତେ ଜ୍ଞାନ ପ୍ରାପ୍ତ ହୋଇଥିବେ ଅଭୟମ ସତ୍ୟ ସଂଶୋଧି ଜ୍ଞାନ ଯୋଗ ବ୍ୟବସ୍ଥିତ ଯେତେ ଆମର ଭଗବାନ ବିଷୟରେ ଜ୍ଞାନ ପ୍ରାପ୍ତ ହେଉଥିବେ ସେତେ ଆପଣଙ୍କର ସତ୍ୟ ଶୁଦ୍ଧି ହେଉଥିବ ଆପଣ ହୃଦୟ ସେତେ ଶୁଦ୍ଧି ହେଉଥିବ ଆମ ହୃଦୟ ବର୍ତ୍ତମାନ ଅନ୍ଧକାର ଭିତରେ ଅବିଦ୍ୟା ଭିତରେ ରହିଛି ତେଣୁକରି ଆମେ ଭୟ ରହୁଛି ସମସ୍ତଙ୍କର ଭୟ ରହୁଛି କିନ୍ତୁ ଯେତେ ଆମେ ଭଗବାନ ବିଷୟରେ ଜ୍ଞାନ ପ୍ରାପ୍ତ ହେବା ଜ୍ଞାନ ଯୋଗ ବ୍ୟବସ୍ଥିତ ସେତେ ଆମର ହୃଦୟ ଶୁଦ୍ଧ ହେବ ସତ୍ୟ ସଂଶୁଦ୍ଧି ଏବଂ ଯେତେ ଆମର ହୃଦୟ ଶୁଦ୍ଧ ହେଉଥିବ ସେତେ ଆମେ ଅଭୟତା ପ୍ରାପ୍ତ ହେଉଥିବ ಭಜಮುರೇಮನ ಶ್ರೀನಂದನಂದನ ಅಭಯ ಚರಣಾರುಂದರಿ. ಭಗವಾನ್ ಪದ್ಮಪುರೇಮನ ಆಶ್ರಯ ನೆಲೆಸಿ ಸೆನೆ ಕೌಣಸಿ ಪರಿಸ್ಥಿತಿ ಭಯ ಕರಿವೆ ನಿರ್ಭಯ ಆಶ್ರಯ ಕರ್ತವ್ಯ. ಭಯಂ ವಿದ್ಯಾ ವಿವೇಶದ ವಿಷಾದ ಪದಸ್ಯ ವಿಪರ್ಯ ಸ್ಮೃತಿ ಧರ್ಮಾಯ ನಾತ್ಮ ಸ್ವಪ್ನಾವಜೇತಂ ಭಕ್ತೈಕ ಏಷಂ ಗೋ ದೇವತಾತ್ಮ. ಶ್ರೀಮದ್ ಭಾಗವತ ಮೇಕಾಸ್ಕಂದ ಅದ್ಭುತ ಬೇರೆ ನವಜಗಂಧ್ರ ಕಥಾ ಕೌಶಂತಿ ರಾಜಾ ನಿ ಜನಕರ ಭಯ ಕೆತ್ತಗಳು ಆಸಕ್ತಿ ದ್ವಿತೀಯ ಅಭಿನಿವೇಶ. ದ್ವಿತೀಯ ಅಭಿನಿವೇಶ ಕಂಡ್ರೆ ଆମେ ଦେଖିଥିଲେ ଯେତେବେଳେ ଶରୀର ବୋଲି ଭାବୁଛେ, ଆମେ ଯେତେବେଳେ ଭୁଲି ଯାଉଛେ ଯେ ଆମେ ହେଉଛେ ଭଗବାନଙ୍କର ଅଂଶ, ଯେମିତି ଆମେ ସ୍ୱପ୍ନରେ ନିଦ୍ରାରେ ସ୍ୱପ୍ନ ଦେଖୁଛେ, ସ୍ୱପ୍ନରେ କେତେବେଳେ ଦେଖୁଛେ ଆମକୁ ବାଘ ଆସି ଖାଇବା ପାଇଁ ଦୌଡ଼ୁଛି, ଆମ ପଛରେ ଆମେ ଦୌଡ଼ୁଛେ, କିନ୍ତୁ ଯେତେବେଳେ ସ୍ୱପ୍ନ ଭାଙ୍ଗି ଯାଉଛି ସେତେବେଳେ ଆଉ ଭୟ ରହୁନି. ତେଣୁ ସେହିଭଳି ଭାବରେ ଆମେ ଯେତେବେଳେ ଭଗବାନ ଭୁଲି ଯାଉଛେ, ନିଜକୁ ଏହି ଶରୀର ବୋଲି ଭାବୁଛେ, ସେତେବେଳେ ଭୟ ଆସୁଛି. ଭୟଂ ଦ୍ୱିତୀୟ ଅଭିନିବେଶ, ଦ୍ୱିତୀୟ ଅଭିନିବେଶ ହେବାରୁ ଭୟ ଆସୁଛି. ଈଶାଦ ଅପେଦର୍ଶ ବିପର୍ଯ୍ୟୟ ସ୍ମୃତି, ଭଗବାନ ଠାରୁ ଆମେ ଯେତେବେଳେ ବିସ୍ମୃତି ହେଇଯାଉଛି, ଭଗବାନ ଭୁଲି ଯାଉଛେ, ସେତେବେଳେ ଆମର ସ୍ମୃତି ବିପର୍ଯ୍ୟୟ ହେଇଯାଉଛି, ସ୍ମୃତି ଆମର ନଷ୍ଟ ହେଇଯାଉଛି. ତେଣୁ ଆମେ ସ୍ମୃତି ନଷ୍ଟ ହେଇଯାଇଥିବାରୁ ଆମର ଭୟ ଆସୁଛି. ଭୟଂ ଦ୍ୱିତୀୟ ପଶ୍ଚାତ ଈଶା ଲୋକଦର୍ଶ ବିପର୍ଯ୍ୟୟ ସ୍ମୃତି ଧର୍ମାୟତ ବୁଦ୍ଧ ଭାବ ଜୟିତ. ତେଣୁ ଇଏ ହେଉଛି ମାୟାର ଦ୍ୱାରା ଆମେ ଭୟଗ୍ରସ୍ତ ହେଉଛେ. ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କର ବୁଦ୍ଧ ଭାବ ଜୟିତ ଭକ୍ତିଙ୍କ ଏସମ୍ ଗୁରୁଦେବ ତା ଭଗବାନଙ୍କର ଭକ୍ତଙ୍କୁ ତାଙ୍କୁ ଆମେ ଗୁରୁ ଦେବତା ଆତ୍ମା ରୂପରେ ଯଦି ଜ୍ଞାନ କରି ତାଙ୍କ ଶରଣରେ ଯିବା, ତାହେଲେ ଆମେ ଭୟରୁ ମୁକ୍ତ ହେବା. ସମସ୍ତଙ୍କର ଭୟ ରହିଛି, କିନ୍ତୁ ଯିଏ ଯେତେ ପରିମାଣରେ ଭଗବାନ ପାଖରେ ଆଶ୍ରୟ ନେଇଛନ୍ତି ସେ ସେତେ ଭୟରୁ ମୁକ୍ତ ହୋଇଛନ୍ତି. ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ ସେମାନେ କୌଣସି ପରିସ୍ଥିତିରେ ଭୟ କରିବେ ନାହିଁ. କୌଣସି ଯେତେ ବଡ଼ ଦୁଃଖ ଆସିଲେ ମଧ୍ୟ, ଯେତେ ବଡ଼ ଭୟ ପରିସ୍ଥିତି ଉପସ୍ଥିତ, ଜ୍ଞାନ ପରିସ୍ଥିତି ଉପସ୍ଥିତ ହେଲେ ମଧ୍ୟ ସେମାନଙ୍କର ଭୟ ନାହିଁ, କାରଣ ଭଗବାନ ରଖିଛନ୍ତି ଇତି ବିଶ୍ୱାସ. ସର୍ବିଦା ଯେଉଁ ଛଅ ପ୍ରକାର ଶରଣାଗତି ରହିଛି, ତାଦେହରେ ଗୋଟିଏ ଶରଣାଗତି ରହିଛି କ'ଣ ନା ଭଗବାନ ନିଶ୍ଚିତ ଭାବେ ରକ୍ଷା କରିବେ, ରଖିଛନ୍ତି ଇତି ବିଶ୍ୱାସ, ଭଗବାନ ନିଶ୍ଚିତ ଭାବେ ରକ୍ଷା କରିବେ. ତେଣୁ ଯେତେ ବଡ଼ ପରିସ୍ଥିତି ହେଲେ ମଧ୍ୟ ସେମାନେ ଭୟ କରିବେ ନାହିଁ. ଆମ ଭାଗବତ ପତ୍ର ସୁନ୍ଦର ବର୍ଣ୍ଣନା କରାଯାଇଛି ଯେ ଯେଉଁ ଭରତ ରାଜା ଥିଲେ, ରାଜା ଋଷଭଦେବଙ୍କର ଭଗବାନଙ୍କର ଜଣେ ଅବତାର, ଋଷଭଦେବଙ୍କ ପୁତ୍ର ଭରତ ମହାରାଜ, ଯାହାଙ୍କ ନାମ ଅନୁସାରେ ଏ ଭୌତିକ ଜଗତକୁ ଏଇ ପୃଥିବୀକୁ କ'ଣ କୁହାଯାଉଛି, ଭାରତବର୍ଷ କୁହାଯାଉଛି. ତା ପୂର୍ବରୁ ଏଇ ପୃଥିବୀକୁ କୁହାଯାଉଥିଲା ଅଧନାଭ ବର୍ଷ, ନାଭି ନାଭିଙ୍କର ଏବଂ ଋଷଭଦେବଙ୍କର ନାମ ଅନୁସାରେ ଅଧନାଭ ବର୍ଷ ହେଇଥିଲା। କିନ୍ତୁ ତାଙ୍କ ପୁତ୍ର ଭରତ ମହାରାଜ ଏତେ ବର୍ବାଦ ଥିଲେ, ଏତେ ବିଖ୍ୟାତ ଥିଲେ ଯେ ତାଙ୍କ ନାମ ଅନୁସାରେ ପୃଥିବୀର ନାମ କରାଗଲା ଭରତ, ଭରତ ଭାରତ ବୋଲି କରାଗଲା। ତେଣୁ ସେଇ ରାଜା ଭରତ ଯେତେବେଳେ ସେ ତାଙ୍କର ପିତା ସତ୍ତ୍ୱେ ତାଙ୍କୁ ଶହେ ପୁତ୍ର ଥିଲେ, ତାଙ୍କର ଭରତ ଥିଲେ ସବୁ ଶ୍ରେଷ୍ଠ ପୁତ୍ର। ତେଣୁ ତାଙ୍କୁ ସମସ୍ତେ ବସେଇକିରି ରାଜା ଋଷଭଦେବ ବହୁତ ଜ୍ଞାନ ଉପଦେଶ ଦେଇଛନ୍ତି। ଭାରତ ପଞ୍ଚମସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏସବୁ ଜ୍ଞାନ ଉପଦେଶ ପ୍ରାପ୍ତ ହେଇକରି ରାଜା ଭରତ କ'ଣ କଲେ, ତାଙ୍କର ପୁତ୍ରକୁ ଏଇ ସମଗ୍ର ସାମ୍ରାଜ୍ୟକୁ ଅର୍ପଣ କରି ସେ ଚାଲି ଆସିଲେ, ବଣକୁ ଚାଲି ଆସିଲେ ଭଗବାନଙ୍କର ଭଗବାନଙ୍କ ଶରଣ ନେବା ପାଇଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଭଗବାନଙ୍କର ପୂଜା ଆରାଧନା କରି ସେ ଏତେ ଉନ୍ନତିକୁ ପ୍ରାପ୍ତ ହୋଇଥିଲେ ଯେ ଭଗବାନଙ୍କର କଥା ଚିନ୍ତା କଲାବେଳେ ତାଙ୍କ ଶରୀରରୁ, ତାଙ୍କର ଲୋକରୁ, ଚକ୍ଷୁରୁ ଲୋକମାନେ ନିର୍ଗତ ହେଉଥିଲା, ଶରୀରରେ କମ୍ପନ ଦାହ ହେଉଥିଲା, ଏଭଳି ଭାବ ସ୍ୱରୂପ ସେ ଯାଇଥିଲେ। କିନ୍ତୁ କୌଣସି କାରଣରୁ ଯେଉଁଟା ହରିଣ ଖୋଜିଥିବ ଆସନ୍ତୁ ତାଙ୍କର ଆସିଗଲା। ସେ ସମୟରେ ଦେଖିଲେ ଗୋଟେ ହରିଣ ଛୁଆଟି ଜଳରେ ପଡ଼ି ମୃତ୍ୟୁବରଣ କରିବା ପାଇଁ ଯାଉଛି, ତେଣୁ ସେ ତାକୁ ଉଦ୍ଧାର କଲେ। କିନ୍ତୁ ତାକୁ ଉଦ୍ଧାର କରି ତାର ଲାଳନ ପାଳନ କରିବା ସମୟରେ ଏତେ ତା ପ୍ରତି ଆସକ୍ତ ହୋଇଗଲେ, ଭଗବାନଙ୍କ ଭଜନ ବୁଝିଗଲେ। ତେଣୁ ସେଇ ହରିଣ ଚିନ୍ତା କରିକିରି ଅନ୍ତିମରେ ତାର ମୃତ୍ୟୁବରଣ କଲେ। ପରଜନ୍ମରେ ସେ ଗୋଟେ ହରିଣ ଜନ୍ମ ପାଇପାରି ସ୍ମରଣ ଭାବ ଜଗନ୍ତନ୍ତେ କଳେବରମ୍ ଗନ୍ତମ ଗୀତିପନ୍ତେୟ ସଦା ତଦ୍ଭାବ ଭାବିତ। ଯେଉଁଭଳି ଭାବରେ ଆମେ ଚିନ୍ତା କରି ସ୍ୱର୍ଗତ୍ୟାଗ କରିବା, ପରଧର୍ମରେ ଆମେ ସେଇ ସେଇ ହିସାବରେ ସ୍ୱର୍ଗରେ ପ୍ରାପ୍ତ ହେବା। ତେଣୁ ଯଦିଓ ସେ ଗୋଟେ ହରିଣ ଜନ୍ମ ପ୍ରାପ୍ତ ହୋଇଥିଲେ, କିନ୍ତୁ ତଥାପି ତାଙ୍କର ପୂର୍ବତନ ସ୍ମୃତି ଥିଲା। ଆମେ ଯେଉଁ ଭକ୍ତି କରୁଛେ, ଏ ଭକ୍ତି କେବେ ହେଲେ ନଷ୍ଟ ହେବନି। ଭଗବତ୍ଗୀତା ବିଷୟରେ ଭଗବାନ କହିଛନ୍ତି, ନେହା ଭିତର ନାଶନ୍ତି ପ୍ରତ୍ୟଭାବ ନବିତେ ସ୍ୱର୍ଗମୁଖ୍ୟ ଧର୍ମସ୍ୟ ରାତି ନୟା। ଆମେ ଯାହା କିଛି ଭକ୍ତି କରୁଛେ, ଭଗବାନଙ୍କ ଭଜନ କରିଛେ, ଏ କେବେ ନଷ୍ଟ ହେବନି। ନେହା ଅବିକ୍ରମ ନାଶସ୍ତି, ଆମେ ଯାହା କିଛି କରିଛେ, ଅବିକ୍ରମ ଯାହା କିଛି କରିଛେ, ଆମେ କେବେ ନାଶ ହେବନି, କେବେ ନଷ୍ଟ ହେବନି। ପ୍ରତ୍ୟଭାବ ନବିତେ ନଷ୍ଟ ନହେଲେ, ଯଦି ଅର୍ଜୁନ ଚିନ୍ତା କରୁଥିବେ, ନଷ୍ଟ ନହେଲେ ମଧ୍ୟ ଯେତିକି ଆମର ଫଳ ପାଇବା କଥା ଟିକେ କମିଯାଇପାରେ ନା ନା ନା। ପ୍ରତ୍ୟେକ ଅଭିଜ୍ଞତେ ଯାହା ସବୁ ଭଗବାନଙ୍କ ସେବା କରିଛେ, ତାର ଫଳ କେବେ କମିବନି, ପ୍ରତ୍ୟେକ ଅଭିଜ୍ଞତେ। ତେଣୁ ଋଷଭଦେବଙ୍କ ପୁତ୍ର ଭରତ ମହାରାଜ ଯଦିଓ ସେ ଗୋଟେ ହରିଣ ଜନ୍ମ ପ୍ରାପ୍ତ ହୋଇଥିଲେ, କିନ୍ତୁ ପୂର୍ବ ଜନ୍ମ କଥା ମନେ ଥିଲା, ତେଣୁ ସେ ହରିଣ ମହାଙ୍କୁ ସାଙ୍ଗ କରିନଥିଲେ। ସେ ଗୋଟେ କୁଲ ଆଶ୍ରମରେ ରହି ସେଇଠି ତାଙ୍କର ଭଗବାନଙ୍କ ପଦନ ହେଉଥିଲା, ସେଇଠି ସେ ରହୁଥିଲେ ଏବଂ ଅନ୍ତିମରେ ସେ ଜଳ ଭିତରେ ପଶିକରି ଶରୀର ତ୍ୟାଗ କରିଥିଲେ। ପରଜନ୍ମରେ ସେ ଜଡ଼ଭର ଦେଇଥିଲେ, ଜଡ଼ଭର ବିଷୟରେ କୁହାଯାଉଛି କେମିତି ଜଣେ ଭଗବାନଙ୍କ ଭକ୍ତ କେମିତି ଅଭୟ। ତେଣୁ ସେ ଜଡ଼ଭରକୁ ଯେତେବେଳେ ତାଙ୍କର ଭାଇମାନେ ଚାଷ କାର୍ଯ୍ୟରେ ଲଗେଇଥିଲେ, ଯେଉଁ ଚାଷ କାର୍ଯ୍ୟ ହେଉଛି କୃଷି କାର୍ଯ୍ୟ, ତାକୁ ଜଗିବା ପାଇଁ ଯେଉଁ ଚାଷ ହେଇଛି ତାକୁ ଜଗିବା ପାଇଁ ତାକୁ ରଖି ଲଗେଇଥିଲେ। କିନ୍ତୁ ସେହି ସମୟରେ ସେଠିକା ଜଣେ ଶ୍ରଦ୍ଧା ଦଶୁ ଶ୍ରଦ୍ଧା, ସେ ଗୋଟେ ପୁତ୍ର ସନ୍ତାନ ପାଇବା ପାଇଁ ଗୋଟେ ନରବଳି ଦେବା ପାଇଁ ଚାହୁଁଥିଲା ଭଦ୍ରକାଳୀ ପାଖରେ। ତେଣୁ ସେ ଗୋଟେ ନରବଳି ଆଣିଥିଲେ, କିନ୍ତୁ ସେ ନରବଳିର ଗୋଟେ ଅଙ୍ଗ ନଷ୍ଟ ହୋଇଯାଇଥିଲା, ସେଥିପାଇଁ ତାକୁ ଆଉ ବଳି ପକେଇ ପାରିଲେନି। ତେଣୁ ତାଙ୍କର ଯେଉଁମାନେ ଅଛନ୍ତି, ଯେଉଁମାନେ ତାଙ୍କର ପାର୍ଶ୍ୱମାନେ ଅଛନ୍ତି, ସେମାନେ କ'ଣ କଲେ, ଏଇ ଜଡ଼ଭରକୁ ନେଇଗଲେ। ଜଡ଼ଭର ବହୁତ ହୃଷ୍ଟପୃଷ୍ଟ ହେଇକି ରହିଛନ୍ତି, ତେଣୁ ତାଙ୍କୁ ନେଇଗଲେ ବଳି ପକେଇବା ପାଇଁ। ତାଙ୍କୁ ବହୁତ ଭଲ ସୁନ୍ଦର ବସ୍ତ୍ର ପରିଧାନ ଦେଲେ, ପିନ୍ଧିବା ପାଇଁ ବହୁତ ସୁନ୍ଦର ଖାଦ୍ୟ ଦେଲେ। ଯଦିଓ ଜଡ଼ଭର ଜାଣୁଛନ୍ତି ମୋତେ ଏ ବଳି ପକେଇବା ପାଇଁ ନେଉଛନ୍ତି, କିନ୍ତୁ ତଥାପି ତାଙ୍କର ଭୟ ନାହିଁ, ନିର୍ଭୟ ଥିଲେ। ଭଗବାନ ଭକ୍ତ ଏହିଭଳି ଭାବରେ ଏତେ ବଡ଼ ପରିସ୍ଥିତି, ଦୁଃଖ ଭୟପୂର୍ଣ୍ଣ ପରିସ୍ଥିତି ଥିଲେ ମଧ୍ୟ ସେମାନେ କେବେ ଭୟ କରିବେ, ସେଥିପାଇଁ ମୁଁ ଏଇ କଥା କହୁଛି। ତେଣୁ ଅନ୍ତିମରେ ଯେତେବେଳେ ତାଙ୍କୁ ନେଇକରି ଯେଉଁ ବଳ ବଳି ପଡ଼ା ଯଦି ପକାଯିବ, ସେଇଠି ତାଙ୍କର ବ୍ୟକ୍ତିକୁ ରଖିଛନ୍ତି ଏବଂ ତାଙ୍କର ଯେ ପୂଜକ ଅଛନ୍ତି, ସେ ଭଦ୍ରକାଳୀଙ୍କର ଖଣ୍ଡା ଧରିକିରି ତାଙ୍କୁ ବଳି ପକାଇବା ପାଇଁ ବସିଛନ୍ତି, ଚୋଟ ମାରିବା ପାଇଁ ବସିଛନ୍ତି। କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ସେ ବିଚଳିତ ହେଉନାହାନ୍ତି, କେତେ ବିପଦପୂର୍ଣ୍ଣ ପରିସ୍ଥିତି, ଭୟଙ୍କର ପରିସ୍ଥିତି। କିନ୍ତୁ ଜଣେ ଭଗବାନର ଭକ୍ତ ଅନ୍ତତ ପକ୍ଷେ ଭୟ ନହେଲେ ମଧ୍ୟ ସେ ଭଗବାନ ପ୍ରାର୍ଥନା କରିବା କଥା, ମୋତେ ଏମିତି ଉଦ୍ଧାର କରନ୍ତୁ ବୋଲି, କିନ୍ତୁ ସେତକ ବି କରୁନାହାନ୍ତି। ଭଗବାନ ମଧ୍ୟ ସେ ପ୍ରାର୍ଥନା କରୁଛନ୍ତି ମୋତେ ଉଦ୍ଧାର କରିବା ପାଇଁ, ନିର୍ବିକାର ଭାବରେ ସେ ରହିଛନ୍ତି। ତେଣୁ ଯେତେବେଳେ ପୂଜକ ହତ୍ୟା କରି ଉଦ୍ଧାର କରିଛନ୍ତି, ଗୋଟିଏ କ୍ଷଣ ଭିତରେ ତାଙ୍କୁ ବେକକୁ କାଟି ଦେଇଥାନ୍ତେ, ସେଇ କଡ଼ବରେ ବଧ କରିଥାନ୍ତି ତାକୁ। ସେହି ସମୟରେ ଭଦ୍ରକାଳୀ ନିଜେ ତାଙ୍କ ମୂର୍ତ୍ତିରୁ ପ୍ରକଟ ହୋଇକିରି ସେ ପୂଜାରୀ ହାତରୁ ସେ ଖଡ଼ଗ ନେଇକି ସେ ପୂଜାରୀ ଏବଂ ଦର୍ଶମାନଙ୍କୁ ହତ୍ୟା କରିଛନ୍ତି ଏବଂ ତାଙ୍କର ଯେଉଁ କଟାମୁଣ୍ଡକୁ ଧରିକି ଖେଳୁଛନ୍ତି, ବଲ୍ ଭଳିଆ ସେ ଖେଳୁଛନ୍ତି, ଏତେ କ୍ରୋଧ ପ୍ରକାଶ କରିଛନ୍ତି। ତାଙ୍କର ନିଜ ପୂଜକ ମାନଙ୍କୁ ନିଜ ପୂଜାରୀ ମାନଙ୍କୁ ବି ଏଇଭଳି ଭାବରେ ସେ ପ୍ରଭାବ କରିଛନ୍ତି ପତ୍ରକାଳୀ। ତେଣୁ ମୁଁ ଜାଣି ଭଗବାନଙ୍କ ଭକ୍ତ ସବୁ ପରିସ୍ଥିତିରେ କେବଳ ସେ ଭୟ କରିବନି। ବୌଦ୍ଧିକ ଜଗତରେ ସଂସାର ଦାବାନଳ ବୋଲି କହିଯାଉଛି। ସଂସାର ଦାବାନଳ କ'ଣ? ଯୋଉ ଜଙ୍ଗଲରେ ନିଆଁ ଲାଗୁଛି, ଜଙ୍ଗଲରେ କେହି ନିଆଁ ଲଗାଇବା ପାଇଁ ନଗଲେ ମଧ୍ୟ ସେ ମନକୁ ଲାଗିଯିବ। ଦୁଇଟି ବୃକ୍ଷର ଦର୍ଶନରେ ସେ ନିଆଁ ଉତ୍ପନ୍ନ ହେଇକି ବିଶେଷ ଭାବେ ଖରାଦିନେ ଦାବାନଳ ସୃଷ୍ଟି ହୋଇଛି। କିନ୍ତୁ ଏ ସଂସାର ଦାବାନଳକୁ ଲିଭିବା ପାଇଁ ଦମକଳ ଇତ୍ୟାଦି ଯାଇକି ଫାୟାର ବ୍ରିଗେଡ୍ କିଛି କରିପାରିବ ନାହିଁ, ନିଆଁକୁ ଲିଭେଇ ପାରିବ ନାହିଁ। କିନ୍ତୁ ଯଦି ବୃଷ୍ଟି ହେବ ତାହେଲେ ସେ ନିଆଁକୁ ଲିଭେଇ ପାରିବ। ତେଣୁ ସେଇଭଳି ଭାବରେ ଏ ଭୂତଗଡ଼ ଏଭଳି ସୃଷ୍ଟି ହେଇଛି, ମାତ୍ର ସବୁବେଳେ ଦାବାନଳ ରହିଛି। ଆଦି ବୌଦ୍ଧିକ, ଆଧ୍ୟାତ୍ମିକ ଏବଂ ଆଦି ଦୈବିକ ତିନି ପ୍ରକାର ତ୍ରିତା ଉପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି ସେମାନେ ସେଇ ଯେଉଁ ତ୍ରିତାପରୁ ମୁକ୍ତ ହେଉଛନ୍ତି। ତାପତ୍ର ଉନ୍ମିଳନ ତ୍ରିତାପରୁ ସେମାନେ ମୁକ୍ତ ହେଇଅଛନ୍ତି, କାରଣ ସେମାନେ ଭଗବାନ ପାଖରେ ଆଶ୍ରୟ ନେଇଛନ୍ତି। ଅମ୍ବରୀଶ ମହାରାଜ ଯିଏକି ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ତଥାପି ସେ ଭଗବାନଙ୍କ ସେବା ଯେଉଁ କରୁଥିଲେ, ନିଜେ ସବୁ ସେବା କରୁଥିଲେ। ସବୈ ମନ କୃଷ୍ଣ ପଦାରବିନ୍ଦୟୋ ବଚାଂସି ବୈକୁଣ୍ଠ ଗୁଣାନ୍ ବର୍ଣ୍ଣନେ କରୌ ହରେ ମନ୍ଦିର ମାଧୁନାଦିଷୁ ସୁଧିଂ ଚକାରା ଚତୁଷ୍ପଥୋଦୟ। ଭକ୍ତିର ଯେଉଁ ନଅଟି ଅଙ୍ଗ ରହିଛି, ସବୁ ନଅଟି ଅଙ୍ଗକୁ ସେ ପାଳନ କରୁଥିଲେ। ଯେଉଁ ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ତଥାପି ସେ ନିଜେ ମନ୍ଦିର ମାର୍ଜନା କରୁଥିଲେ, ନିଜେ ପାଣି ଆଣୁଥିଲେ, ନିଜେ ଯମୁନାରୁ ପାଣି ଆଣିଥିଲେ, ବୃନ୍ଦାବନରେ ଏକ ଦିନ ଏକାଦଶୀ ପାଳନ କରୁଥିଲେ, ଏକ ବର୍ଷ କାଳ ଭଗବାନଙ୍କ ସେବା କରୁଛନ୍ତି। ଆଗରୁ କରୁଥିଲେ, କିନ୍ତୁ ବିଶେଷ ଭାବରେ ଏଇ ଏକାଦଶୀ ସେ ପାଳନ କରୁଛନ୍ତି। ଏକ ବର୍ଷ ଧରିକିରି ବୃନ୍ଦାବନରେ ଭଗବାନଙ୍କର ସବୁ ସେବା କରୁଥିଲେ। ତେଣୁ ଭଗବାନ ଭଗବଦ୍ଗୀତା ନବମଧ୍ୟାୟରେ କହିଛନ୍ତି ଯେ କୌନ୍ତେୟ ପ୍ରତିଜାନି ନମେ ଭକ୍ତ ପ୍ରଣଶ୍ୟତି କ୍ଷିପ୍ରଂ ଭବତି ଧର୍ମାତ୍ମା ଶାଶ୍ୱତ ଶାନ୍ତି ନିଗଚ୍ଛତି କୌନ୍ତେୟ ପ୍ରତିଜାନି ନମେ ଭକ୍ତ ପ୍ରଣଶ୍ୟତି। ଯେଉଁମାନେ ଯେତେ ବଡ଼ ଦୁରାଚାରୀ ବ୍ୟକ୍ତି ହେଲେ ମଧ୍ୟ ଯଦି ସେମାନେ ଭଗବାନଙ୍କୁ ଭଜନ କରିବେ ତାହେଲେ ତାଙ୍କ ସାଧୁରେ ଦିଆଯିବ। ଭଗବତୀ ଅଭିଯୋଗ ସୁଦ୍ରାଚାର ମଧ୍ୟ ସାଧୁରେ ସମନ୍ତବ୍ୟ ସମ୍ମାନ ବ୍ୟବସ୍ଥିତ ହୋଇଛି ଯଦିଓ ଜଣେ ବହୁତ ଦୁରାଚାରୀ ବ୍ୟକ୍ତି ଅଛନ୍ତି ବ୍ୟକ୍ତି ହେଇଥାଇପାରେ, କିନ୍ତୁ ଯଦି ସେ ଭଗବାନଙ୍କ ସାମ୍ନାରେ ଗଲେ ତାହେଲେ ତାକୁ ସାଧୁ ବୋଲି କୁହାଯିବ। ଅଭିଯୋଗ ସୁଦ୍ରାଚାର ଯଦି ବହୁତ ଦୁରାଚାରୀ ବ୍ୟକ୍ତି ସେ ଅଛନ୍ତି, ବହୁତ ଦୁରାଚାର୍ଯ୍ୟ କରୁଛନ୍ତି, ବିଭିନ୍ନ ପ୍ରକାର ପାଖପାଖି ଲିପ୍ତ ଅଛନ୍ତି, କିନ୍ତୁ ଯଦି ସେ ଭଗବାନଙ୍କର ଭଜନ କଲେ ତାହେଲେ ତାକୁ ସାଧୁ ବୋଲି କହିବ। କାହିଁକି ନା ସମ୍ୟକ ବ୍ୟବସ୍ଥିତ ଜିନିଷ, କାରଣ ସେ ଠିକ୍ ରାସ୍ତାରେ ଆସିଗଲେ ବର୍ତ୍ତମାନ। ତେଣୁ ସେମାନେ କ୍ଷିପ୍ରଂ ଭବତି ଧର୍ମାତ୍ମା, ଖୁବ୍ ଶୀଘ୍ର ସେମାନେ ଧର୍ମାତ୍ମାରେ ପରିଣତ ହୋଇଯିବେ। ଶାଶ୍ୱତ ଶାନ୍ତି ନିଗଚ୍ଛନ୍ତି, ଶାନ୍ତି ଆନନ୍ଦ ସେମାନେ ରହିବେ ସବୁବେଳେ ସବୁବେଳ ପାଇଁ ଶାଶ୍ୱତ ଚିର ଶାନ୍ତି ସେମାନେ ପ୍ରାପ୍ତ ହେବେ, ଶାଶ୍ୱତ ଶାନ୍ତି ନିଗଚ୍ଛନ୍ତି। ତେଣୁ ଯଦି ଅର୍ଜୁନ ଚିନ୍ତା କରିବେ ଯେ ଯଦିଓ ଆପଣଙ୍କର ଭକ୍ତ ଶାନ୍ତି ବା ଆନନ୍ଦ ରହୁଛନ୍ତି, କିନ୍ତୁ ଆପଣଙ୍କ ଭକ୍ତର ଯିଏ ଶତ୍ରୁ ସେ ବହୁତ ପ୍ରକାର ତାଙ୍କୁ ଯଦି ଅପରାଧ କରିବା ପାଇଁ ଚାହିଁବେ, ତାଙ୍କୁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଦେବା ପାଇଁ ଚାହିଁବେ, ସେସବୁ ତାହେଲେ କେମିତି କ'ଣ ହେବ ସେ ସମୟରେ? ନା କୌନ୍ତେୟ ପ୍ରତିଜାନି ନମେ ଭକ୍ତ ପ୍ରଣଶ୍ୟତି, ସିଏ ଚାହିଁଥିଲେ ଭଗବାନ ନିଜେ ଘୋଷଣା କରିଦେଇ ପାରିଥାନ୍ତେ ବା ସତ୍ୟ କରିପାରିଥାନ୍ତେ। ପ୍ରତିଜ୍ଞାନ ହିଁ କହିବା କାହିଁକି? କୁନ୍ତିପୁତ୍ରଙ୍କୁ କହିଲେ, ଅର୍ଜୁନଙ୍କୁ କହିଲେ ତୁମେ ପ୍ରତିଜ୍ଞା କର କାହିଁକି? ନହେଲେ ଭକ୍ତ କୌଣସି ମୋର ଭକ୍ତ କେବେ ବିନାଶ ହେବନି କାହିଁକି? ଅର୍ଜୁନଙ୍କୁ କହିଲେ ପ୍ରତିଜ୍ଞା କରିବା ପାଇଁ, ନା ଭଗବାନ ଯେତେବେଳେ ଦରକାର ପଡ଼େ ନିଜର ପ୍ରତିଜ୍ଞାକୁ ମଧ୍ୟ ଭଙ୍ଗ କରନ୍ତି। ଯେମିତି ଆମର ମହାଭାରତ କୁରୁକ୍ଷେତ୍ର ଯୁଦ୍ଧରେ ଭଗବାନ ପ୍ରତିଜ୍ଞା କରିଥିଲେ ଯେ ସେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ଭଗବାନଙ୍କ ଭକ୍ତ ଭୀଷ୍ମଦେବ ସେ ପ୍ରତିଜ୍ଞା କଲେ ଯେ ଆସନ୍ତାକାଲି ଯେଉଁ ଦଶ ଦିନ ଧରିକି ଯୁଦ୍ଧ କରୁଥିଲେ ଭୀଷ୍ମଦେବ ଯେ ଅଷ୍ଟମ ଦିନ ରାତିରେ ଏଇଭଳି ଭାବରେ ଶପଥ କଲେ, କହିଲେ ଆସନ୍ତାକାଲି ମୁଁ ନିଶ୍ଚିତ ଭାବରେ କୃଷ୍ଣଙ୍କୁ ଅସ୍ତ୍ର ଧାରଣ କରିବି ନହେଲେ ଅର୍ଜୁନକୁ ବଦ୍ଧ କରିବି। ଏଇଭଳି ଭାବରେ ଦୁର୍ଯ୍ୟୋଧନ ପାଖରେ ପ୍ରତିଜ୍ଞା କଲା। ତେଣୁ ତା ପରଦିନ ଭୀଷ୍ମଦେବ ବହୁତ ଅର୍ଜୁନ ସହିତ ବହୁତ ଜୋରରେ ମାନେ ବହୁତ ଭୀଷଣ ଯୁଦ୍ଧ କରିଛନ୍ତି। ତେଣୁ ଭଗବାନ ନିଜର ପ୍ରତିଜ୍ଞାକୁ ଭଙ୍ଗ କରି ସେ ରଥକୁ ଡେଇଁ ପଡ଼ିକିରି ଗୋଟେ ରଥ ଚକା ଥିଲା ତଳେ ପଡ଼ିଥିଲା ସେ ରଥ ଚକାକୁ ଧରିକିରି ଧାଇଁ ଯାଉଛନ୍ତି ଭୀଷ୍ମଙ୍କୁ ହତ୍ୟା କରିବା ପାଇଁ। ଯଦିଓ ସେ ପ୍ରତିଜ୍ଞା କରିଥିଲେ ଯେ ମହାଭାରତ ଯୁଦ୍ଧରେ ସେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ତାଙ୍କର ଭକ୍ତ ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ ସେ ଅସ୍ତ୍ର ଧାରଣ କଲେ। ତେଣୁକରି ଭଗବତରେ ଭଗବାନ ନିଜେ ପ୍ରତିଜ୍ଞା ନ କରି ଅର୍ଜୁନଙ୍କ ଦ୍ୱାରା ପ୍ରତିଜ୍ଞା କରି କହୁଛନ୍ତି ଯେ ଅର୍ଜୁନ ତମେ ପ୍ରତିଜ୍ଞା କର, କୌଣସି ପ୍ରତିଜ୍ଞା ନାହିଁ, ନମେ ଭକ୍ତ ପୁନଃସତି, ମୋର ଭକ୍ତ କେବେ ବିନାଶ ହେବନି। ତେଣୁ ଅମ୍ବରୀଶ ମହାରାଜ ସେଇଭଳି ଭାବରେ ଜଣେ ଶୁଦ୍ଧ ଭକ୍ତ ଥିଲେ ଯାହାଙ୍କୁ ଭଗବାନଙ୍କର ସୁଦର୍ଶନ ଚକ୍ରର ସବୁବେଳେ ରକ୍ଷା କରୁଥିଲେ। ତେଣୁ ଗୋଟେ ଦିନ ଏକାଦଶୀ ତିଥି ପାଳନ ହେଲା ପରେ ଦ୍ୱାଦଶୀ ଯେତେବେଳେ ପାଳନ କରାଯିବ ସେହି ସମୟରେ ଦୁର୍ବାସନ ଆସି ପହଞ୍ଚିଲେ, ସେତେବେଳେ ସେ ତାଙ୍କୁ ସ୍ୱାଗତ କରି ତାଙ୍କୁ ଭୋଜନ କରିବା ପାଇଁ ନିମନ୍ତ୍ରଣ କଲେ। କିନ୍ତୁ ଦୁର୍ବାସନ ଯେ ବହୁତ ବଡ଼ ଯୋଗୀ ଥିଲେ, ଅଷ୍ଟାଙ୍ଗ ଯୋଗସ୍ଥିତି ରହିଛି, ଅଠରଟି ଯୋଗସ୍ଥିତି ରହିଛି, କିମ୍ବା ଅଦ୍ଭୁତ କାର୍ଯ୍ୟ ସବୁ ଜଣେ କରିପାରିବେ ଯୋଗସ୍ଥିତି ମାଧ୍ୟମରେ, କିନ୍ତୁ ଏତେ ଯୋଗସ୍ଥିତି ଥିଲେ ମଧ୍ୟ ଆମ୍ବରୀଶ ମହାରାଜଙ୍କର ଯେଉଁ ଯଶ ରହିଛି ସେ ଯଶ ତୁଳନାରେ ଦୁର୍ବାସମାନଙ୍କର ଯଶ କିଛି ନୁହେଁ। ତେଣୁ ଦୁର୍ବାସମାନେ ତାଙ୍କ ପ୍ରତି ଈର୍ଷା କରୁଥିଲେ। ତେଣୁ ଇଏ ଗୋଟେ ସାଧାରଣ ଭକ୍ତ ଗୋଟେ କ'ଣ ଭଗବାନଙ୍କର ଭଜନ କରିକି ଭକ୍ତି କରିକି କ'ଣ ବଡ଼ ସେ ମୋଦ ହେଇଗଲା, ମୁଁ ତ ଗୋଟେ ଯୋଗୀ ଅଷ୍ଟାଙ୍ଗ ଯୋଗସ୍ଥିତି ରହିଛି ମୋର, ତେଣୁ ଏଇଭଳି ଭାବେ ଈର୍ଷା କରୁଥିଲେ। ତେଣୁକରି ସେ ଜାଣିଶୁଣି କ'ଣ କଲେ ନା ଯେଉଁ ଯାଇଥିଲେ ଯମୁନା ନଦୀକୁ ସ୍ନାନ କରିବା ପାଇଁ ସେଠି ଟିକେ ଡେରି କରିଦେଲେ। ତେଣୁ ଏଠି ଅମ୍ବରୀଶ ମହାରାଜ ଚିନ୍ତା କରୁଛନ୍ତି ଯେ ମୁଁ ଯେଉଁ ଏକାଦଶୀ ବ୍ରତ କରିଛି ଯଦି ପାରଣ ନ କରାଯିବ ତାହେଲେ ସେ ଏକାଦଶୀ ବ୍ରତ ବିଫଳ ହୋଇଯିବ। ତେଣୁକରି ସେ ଶାସ୍ତ୍ର ଅନୁମୋଦ ଶାସ୍ତ୍ର ଅନୁମୋଦ ପନ୍ଥା ହିସାବରେ ସେ ଗଣ୍ଡିଏ ଜଳ ତୁଳସୀ ଗ୍ରହଣ କଲେ। କିନ୍ତୁ ଏତିକିରେ ଦୁର୍ବାସମାନେ ଏତେ କ୍ରୋଧ ପ୍ରକାଶ କରିଥିଲେ ଯେ ଅମ୍ବରୀଶ ମହାରାଜଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ନିଜର ଗୋଟେ ଗଡ଼ା ଚିଣ୍ଡେଇକରି ଗୋଟେ କୁଜା ନାମକ ରାକ୍ଷସ ତିଆରି କରିକିରି ତାଙ୍କୁ ହତ୍ୟା କରିବା ପାଇଁ ପଠାଇଦେଲେ। କିନ୍ତୁ ଅମ୍ବରୀଶ ମହାରାଜ କୌଣସି ଭୟ କରିନାହାନ୍ତି, ଏକ ପାଦ ମଧ୍ୟ ସେ ଘୁଞ୍ଚି ନାହାନ୍ତି। ଯଦିଓ କୃତ୍ୟ ରାକ୍ଷସ ଆସିଛି ଜଳିବା ପାଇଁ ତାଙ୍କୁ, କିନ୍ତୁ ତଥାପି ସେ ଗୋଟିଏ ପାଦ ମଧ୍ୟ ପଛକୁ ଯାଇନି, ଘୁଞ୍ଚି ନାହାନ୍ତି, ସେଇଠି ସ୍ଥିର ହେଇକି ରହିଛନ୍ତି, କୌଣସି ଭୟ ନାହିଁ। ଜଣେ ଭଗବାନ ଭକ୍ତ ହେଲେ ଏହି ସ୍ଥିତି ସେମାନେ ପ୍ରାପ୍ତ ହେବେ, ନିର୍ଭୟ ପ୍ରାପ୍ତ ହେବେ। ତେଣୁ ଅମ୍ବରୀଶ ମହାରାଜ ଭଗବାନ ପ୍ରାର୍ଥନା କରିନାହାନ୍ତି ମୋତେ ରକ୍ଷା କରନ୍ତୁ ବୋଲି, କିନ୍ତୁ ଭଗବାନଙ୍କ ସୁଦର୍ଶନ ଚକ୍ର ସେଠି ରହିଛି, ସବୁବେଳେ ରହିଛି, ତାଙ୍କ ରକ୍ଷା କରିକି ରଖୁଛି। ସମସ୍ତ ଭକ୍ତମାନଙ୍କୁ ଭଗବାନ ସୁଦର୍ଶନ ଚକ୍ର ରକ୍ଷା କରିଛନ୍ତି। ତେଣୁ ସେ ସୁଦର୍ଶନ ଚକ୍ର ସେ କୃତ୍ୟା ନାମ ରାକ୍ଷସକୁ ହତ୍ୟା କରି ଜଳେଇ ଦେଇକରି ଧାଇଁଲେ ଦୁର୍ବାସମୁନି ପ୍ରାପ୍ତ କଲେ। ଦୁର୍ବାସମୁନି ଏତେ ବଡ଼ ଯୋଗୀ ଥିଲେ କିନ୍ତୁ ନିଜର ଜୀବନ ରକ୍ଷା କରିବା ପାଇଁ ଭୟରେ ଧାଉଁଛନ୍ତି, ଚାରିଆଡ଼େ ଧାଉଁଛନ୍ତି, ଅଭୁତକ ଜଳ ଭିତରେ ପ୍ରବେଶ କଲେ ମଧ୍ୟ ରକ୍ଷା ପାଇପାରୁନାହାନ୍ତି, ସୁଦର୍ଶନ ଚକ୍ର ତାଙ୍କୁ ପଛରେ ଧାଉଛନ୍ତି। ବ୍ରହ୍ମାଙ୍କ ପରେ ବ୍ରହ୍ମା ମଧ୍ୟ ତାଙ୍କୁ ରକ୍ଷା କରିପାରିଲେନି, ଶିବଜୀଙ୍କ ଅଂଶରେ ସେ ଯାତ୍ରା ହଉ ଜାତ ହେଉଛନ୍ତି ଦୁର୍ବାସମୁନି, ତାଙ୍କ ପିତା ହୋଇ ହେବେ ସେ, କିନ୍ତୁ ତଥାପି ଶିବଙ୍କ ପାଖକୁ ଗଲେ ମଧ୍ୟ ଶିବ ତାଙ୍କୁ ରକ୍ଷା କରିପାରୁନାହାନ୍ତି। କିନ୍ତୁ ଶିବ କହିଲେ ତମେ ଏଇ ଯେଉଁ ସୁଦର୍ଶନ ଚକ୍ର ଯାହାର ତାଙ୍କ ପାଖକୁ ଗଲେ ବୋଲି ତମେ ରକ୍ଷା ପାଇପାରିବ। ତେଣୁ ବୈକୁଣ୍ଠକୁ ଯାଇ ପହଞ୍ଚନ୍ତି, ସେ ବିଷ୍ଣୁଙ୍କ ପାଖରେ ପହଞ୍ଚନ୍ତି ବିଷ୍ଣୁଙ୍କର ସୁଦର୍ଶନ ଚକ୍ର, ସେଠି ଯାଇକି ଆଉ ତାପରେ ଛଅ ମାସ ପାଖାପାଖି ବିତିଗଲାଣି। ତେଣୁ ତାଙ୍କର ପାଟିରୁ କଥା ବାହାରୁ ଏତେ ଶକ୍ତିହୀନ ହେଇଯାଇଛି, ଦୁର୍ବଳ ହେଇଯାଇଛନ୍ତି, ଖାଲି ପ୍ରଣାମ କରିଛନ୍ତି ଭଗବାନ। କିନ୍ତୁ ପ୍ରଣାମ କଲେ ମଧ୍ୟ ସେ ସୁଦର୍ଶନ ତାକୁ ଛାଡ଼ୁନି। ତେଣୁ ଭଗବାନ କହୁଛନ୍ତି, ଭଗବାନ ନବସଙ୍ଗରେ ବର୍ଣ୍ଣନା କରାଯାଇଛି ତୃତୀୟ ଯାଏ, ଭଗବାନ କହୁଛନ୍ତି ମୁଁ କ'ଣ ତୁମକୁ ରକ୍ଷା କରିପାରିବି ନାହିଁ, ଅହମ୍ ଭକ୍ତ ପରାଧୀନ, ମୁଁ ସ୍ୱତନ୍ତ୍ର ନୁହଁ। ଯଦିଓ ଏ ମୋର ସୁଦର୍ଶନ ଚକ୍ର, କିନ୍ତୁ ବର୍ତ୍ତମାନ ଇଏ ମୋର ଅଧୀନରେ ନାହିଁ, ଇଏ ମୋର ଭକ୍ତର ଅଧୀନରେ ରହିଛି। ତେଣୁ ଏଭଳି ଭାବରେ କହିଲା ପରେ ଅମ୍ବରୀଶ ମହାଦେବ ନିଜେ ଆସିଲେ, ଦୁର୍ବାସିନୀ ଆସିଲେ, ଗୋଟିଏ ବର୍ଷ ଭିତରେ ବିତିଗଲାଣି। ତେଣୁ ତାଙ୍କ ପାଖରେ କ୍ଷମାପ୍ରାର୍ଥନା କରିଛନ୍ତି, ସେତେବେଳେ ସେ ତାଙ୍କୁ ସୁଦର୍ଶନ ଚକ୍ର ପ୍ରାର୍ଥନା କରିବାରୁ ସୁଦର୍ଶନ ଚକ୍ର ତାକୁ ତ୍ୟାଗ କରିଛନ୍ତି, ରକ୍ଷା କରିଛନ୍ତି। ତେଣୁ ଭଗବାନ ଭକ୍ତ ଏଇଭଳି ଭାବରେ, ତେଣୁ ଏଠି ଯେଉଁ କୁହାଯାଉଛି ଭଗବାନଙ୍କ ଭକ୍ତ, ଭଗବାନଙ୍କର କୃଷ୍ଣଙ୍କର ସାଙ୍ଗ ବାଳକମାନେ ସେମାନେ ବିକଳ ହସନ୍ତ ଉଦ୍ଧସନ୍ତ କରଦାଡ଼ି ଗଜୁ କରଦାଡ଼ି ଦେଇକି ସେ ଭିତରେ ପ୍ରବେଶ କରୁଛନ୍ତି। ତେଣୁ ଏଠି ଯେଉଁ କୁହାଯାଇଛି ଯେ ଅୟମ ତଥା ଯେ ଭଗବତ ବିନକ୍ଷତି, ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ସେମାନେ ବିନାଶ ପ୍ରାପ୍ତ ହେବେ। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ମୟି ସର୍ବାଣି ମତ୍ତିତ ସର୍ବ ଦୁର୍ଗାଣି ମତ୍ ପ୍ରସାଦା ତରିଶସି ଅଥଚେ ତୁମ ଅଙ୍କାରା ନ ଶୋଷସି ବିନକ୍ଷସି। ଭଗବାନ ଯେଉଁ ଭଗବତ ଗୀତାରେ ବା ଅନ୍ୟାନ୍ୟ ଶାସ୍ତ୍ରମାନଙ୍କରେ ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି, ଏ ଜ୍ଞାନ କ'ଣ ପାଇଁ ଦେଇଛନ୍ତି, ଆମେ ଯଦି ଏଇଟାକୁ ଗ୍ରହଣ କରିବା ତାହେଲେ ଆମେ ଆମର ମଙ୍ଗଳ ହେବା। ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ତମେ ଯେହେତୁ ମୋର ଅତ୍ୟନ୍ତ ପ୍ରିୟ, ସେଥିପାଇଁ ମୁଁ ତୋର ମଙ୍ଗଳ ପାଇଁ ଏସବୁ କହୁଛି। ଭୂୟ ଏବଂ ମା ବା ଶୁଣୁନି ପରମ ବଚ ଯେତେ ହଁ ପ୍ରିୟ ମନାୟମ ବକ୍ଷାମୀ ତେ ହିତ କାମୟ, ଆମର କେମିତି ମଙ୍ଗଳ ହେବ ସେଥିପାଇଁ ଭଗବାନ କଥା କହୁଛନ୍ତି, ସବୁ ଜ୍ଞାନ ଦେଇଛନ୍ତି। କିନ୍ତୁ ଯଦି ଆମେ ନ ଶୁଣିବା ଅଥଚେତ ମହଙ୍କାର କାହିଁକି ଶୁଣୁନି, ନା ଆମ ମିଥ୍ୟା ମହଙ୍କାର ବଶବର୍ତ୍ତୀ ହେଇକିରି ଭଗବାନ କଥା ଶୁଣୁନି। ତେଣୁ ଭଗବାନ କହୁଛନ୍ତି ଅଥଚେତ ମହଙ୍କାର ନ ଶୋଷସି ବିନକ୍ଷସି, ତମେ ଯଦି ମୋ କଥା ଶୁଣିବ ନାହିଁ, ମୋର ଶରଣରେ ଯିବ ନାହିଁ, ତାହେଲେ ତମେ ବିନାଶ ହେବ। ତେଣୁ ବକାସୁର ଅଘାସୁର କେତେ ଅସୁର ଅଛନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ସେମାନଙ୍କର ବିନାଶ ହେବ। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଗୋପମାନନ୍ଦେ।